ନମସ୍କାର ଶ୍ରୋତା ବନ୍ଧୁ, ସେଣ୍ଟର ଫର୍ ଆଡ଼ଭୋକେସି ଆଣ୍ଡ ରିସର୍ଚ୍ଚ ସିଫାର୍ର ଜନହିତ ବାଣୀ ତରଫରୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଆପଣମାନେ ଜାଣି ଖୁସି ହେବେ ଯେ ଆଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ତରଫରୁ 2026-27 ଶିକ୍ଷାବର୍ଷରେ ଆଜିମ୍ ପ୍ରେମଜୀ ସ୍କଲାରସିପ୍ ପାଇଁ ଛାତ୍ରୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନ କରିଥିବା ଛାତ୍ରୀମାନେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ବାର୍ଷିକ 30,000 ଟଙ୍କା ଲେଖାଏଁ 2 କିସ୍ତିରେ ଉଚ୍ଚଶିକ୍ଷା ନିମନ୍ତେ ଆଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ତରଫରୁ ପ୍ରଦାନ କରାଯିବ। ଆବେଦନକାରୀଙ୍କ ଯୋଗ୍ୟତା, ଯେଉଁ ଛାତ୍ରୀମାନେ ପୂର୍ଣ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରୁ 10ମ ଏବଂ ପୂର୍ଣ୍ଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ 2 ଉତ୍ତୀର୍ଣ୍ଣ ହୋଇଥିବେ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ପ୍ରଥମ ବର୍ଷ ନାମ ଲେଖାଇଥିବେ, ସେହି ଛାତ୍ରୀମାନେ କେବଳ ଆଜିମ୍ ପ୍ରେମଜୀ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ସମସ୍ତ ସହଯୋଗ ସିଫାର୍ ତରଫରୁ ଯୋଗାଇ ଦିଆଯିବା ସହିତ ଆବେଦନର ସମୟ ମଧ୍ୟ ଜଣାଇ ଦିଆଯିବ। ଯୋଗାଯୋଗ ନିମନ୍ତେ ମୋବାଇଲ ନମ୍ବର 7683821700 ଯୋଗାଯୋଗ କରିବା ପାଇଁ ଅନୁରୋଧ ରହିଲା। ଧନ୍ୟବାଦ। ଜୟ ଜଗନ୍ନାଥ।